वासुदेवाय ॐ नमो भगवते वासुदेवाय।
हरे कृष्ण उपस्थित भक्त सज्जन वृंद मातृवृंद आम आज इस्कन बर्मन केन्द्र रे भागवत कथा श्रवण करवा कीर्तन करार सुजोग प्राप्त होचे तेणु आमर विशेष धारावाहिक भाव कथा ना तेणु भागवत कह एमती तेणु मोर मन पड़ी ये कथा कहवापी भावुची मुझे आमर ये सौभाग्य ये भागवत आरंभ होते 5500 वर्ष तलर कथा भगवान जो चलीगले कृष्ण सदाम पगते भगवान तांकर लीला शेष करिकरी जो चलीगले धाम को चलीगले तार 30 वर्ष पर घटना 30 वर्ष पर परीक्षित महाराज जे कि समग्र पृथ्वीर सम्राट थे से जाते शिकार करवाह करने से समय तुषार्त ही जन स्वामी आश्रम जाते जन मुनिकर आश्रम पहुँचे जल प्राप्त होगापी अनुरोध कर जलम दे किंतु से ऋषि जी से श्रमिक ऋषि से भगवान ध्यान रे मग्न थिले तेणु से शुणी पारे ना तेणु आचार्य मान कहते जीवन प्रथम थर पर साधु मान क्रोध आसला साधु क्रोध कले तेणु से फेरी गले फेरी जावा समय रे देखिले बाटे गोटे सर्प पड़ी मृत सर्प तेणु से सर्प को आणकरी गलार लगे चलीगले तेणु ये कथा अन्य माने देखिले देखी से सब पुआ जो छोट पिला 5 वर्ष पिला श्रृंगी निकट रे जो रहसी नदी से नदी रे से स्नान करुले तेणु एक कथा जो शुणिले आम पिता गलत जो सर्प बेष्टन करेणु से क्रोध जापारे ये राजा परीक्षित महाराज करेणु से क्रोध में अभिशाप दे प्रथम स्कंद अष्टादश अध्याय वर्णना कर इति लंघित मर्यादा ये राजा राजा जो मर्यादा अच्छी लंघन कर मर्यादा पुरुषोत्तम भगवान कृष्ण भगवान रामचंद्र जो भाव में मर्यादा अनुसार राज्य शासन करुले किंतु ये राजा होकर मर्यादा लंघन कले लंघन कले इतिते लंघित मर्यादा तेणु से अभिशाप दे तक्षक सप्तमेहनी तक्षक सर्प सर्पराज तक्षक सप्तमेहनी 7 दिन भितर दक्षिणतिष्म कुणांगार ये कुणांगार ये जो कुरुवंशर ये हूँ कुणांगार कुरुवंश को ध्वंस करेंगे कुणांगार बोली कहले दक्षिणतिष्म दक्ष दंशन करूँ दक्षिणतिष्म कुणांगार चोरी तो मे तथा द्रोहम जेहेतु आमर आमको ये भाव से द्रोह कले आम प्रति अपराध कले तेनालीर फल यहाँ प्राप्त हे तेणु ये भाव जो कहीदे कहीदे जो आसिले स्नान सारि आस देखिले आश्रम रे पिता बसिंट ध्यान बसिंस मत ध्यान करुले तेणु पिता पाखे जा पहुँचिक क्रंदन करने आरंभ कले पिता जोबले ध्यान भंगन है देखिले जे ये भाव पु क्रंदन करचारे कौन पर क्रंदन करा ये घटना कहीदे परीक्षित महाराज आपण बेकरे गलार सर्प बेष्टन कर से अभिशाप दे 7 दिन मृत्यु हम ये कथा जो शुणिले राजा आमर मुनि श्रमिक ऋषि बहुत पुओं बहुत मन दुख कले बहुत बहुत क्रोध कले पु मूर्ख जाणिना राजा से परीक्षित महाराज से जदि बा किसी अपराध कले तार कौन फल यहाँ सर्प बेष्टन करदे बोली मृत्युदंड दिजो भगवान पाखे क्षमा प्रार्थना कले प्रभु मोर पु ये मूर्ख जाणिना किंतु क्षमा करूँ किंतु वर्तमान आउ कि करहबना अभिशाप दिगला ब्रह्म साप ताक परिवर्तन करहबना भगवान चाहिए सबकि भगवान ब्रह्म साप को परिवर्तन करदे कौटा अशोक कर दुर्वासा दुर्वासा जो जटा कृत्या नामक राक्षस ପ୍ରେରଣ କରିଥିଲେ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ସେଟାକୁ ବିପରୀତ କରିଦେଲେ। ଏସବୁ ରହିଛି, କିନ୍ତୁ ଭଗବାନଙ୍କ ବ୍ୟବସ୍ଥାରେ ଏଇଟା ହେଉଛି, ଭଗବାନ ବ୍ୟବସ୍ଥାରେ ଏଇଟା ହେଉଛି। ତେଣୁ ମୁନି କ'ଣ କଲେ, ଖବର ପଠାଇଲେ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା ରାଜାଙ୍କୁ ଖବର ପଠାଇଲେ ଯେ ଏଇଭଳି ଭାବରେ ତାଙ୍କର ସାତ ଦିନ ଆୟୁଷ ଅଛି, ତେଣୁ ସେ ପ୍ରସ୍ତୁତ ହେବେ, ଏ କଥା କହି ଖବର ପଠାଇଲେ। ଏଣୁ ପରୀକ୍ଷିତ ମହାରାଜ ଯେଉଁ ଶ୍ରମିକ ଋଷିଙ୍କ ପ୍ରତି ଯେଉଁ ଅପରାଧ କଲେ, ଅପରାଧ କରି ଯେତେବେଳେ ଫେରି ଯାଉଛନ୍ତି ସେତେବେଳେ ସେ ବହୁତ ମନ ଦୁଃଖ କରୁଛନ୍ତି, ବହୁତ ପଶ୍ଚାତ୍ତାପ କରୁଛନ୍ତି ଯେ ମୁଁ ଏଭଳି ଭାବରେ ଯେଉଁ କଲି, ତାଙ୍କୁ ଅପମାନ କଲି। ସେ ଭାବୁଥିଲେ ବୋଧେ ମୁଁ ରାଜା, ମୋତେ ସମ୍ମାନ ପ୍ରଦର୍ଶନ କରିବାକୁ ପଡ଼ିବ, ସେଇଥିପାଇଁ ସେ ଢଙ୍ଗ କରିକିରି ଛଳ କରିକିରି ଏଇଭଳି ଭାବରେ ଧ୍ୟାନରେ ବସିଛନ୍ତି। କିନ୍ତୁ ପ୍ରକୃତ ଯଦି ସେ ଧ୍ୟାନରେ ବସିଥାନ୍ତି ତାହେଲେ କ'ଣ ହେବ, ମୋର ବଡ଼ ଅପରାଧ ହୋଇଗଲା, ଏଇଭଳି ଭାବରେ ଚିନ୍ତା କରି ସେ ଫେରୁଛନ୍ତି ତାଙ୍କ ରାଜଧାନୀକୁ। ସେହି ସମୟରେ ଯେତେବେଳେ ଖବରଟି ପାଇଲେ ସେତେବେଳେ ସେ ବହୁତ ଆନନ୍ଦିତ ହୋଇଗଲେ, କାରଣ ସେ ଭାବୁଥିଲେ ଏ ଯେଉଁ ମୁଁ ଅପରାଧ କଲି ତା'ର ବହୁତ ବଡ଼ ଫଳ ରହିଛି, ବହୁତ ବଡ଼ ପରିଣାମ ରହିଛି। କ'ଣ ପରିଣାମ ସେ ଚିନ୍ତା କରୁଥିଲେ, ମୋର ସମଗ୍ର କୂଳ ନଷ୍ଟ ହୋଇଯାଉ ଏଇଭଳି ଭାବରେ ଚିନ୍ତା କରୁଥିଲେ ସେ। କିନ୍ତୁ ଯେତେବେଳେ ଖବର ପାଇଲେ ଯେ ଏମିତି ଆମର ସାତ ଦିନ ଆୟୁଷ ଅଛି, ମୋତେ ମୃତ୍ୟୁବରଣ କରିବାକୁ ପଡ଼ିବ, ସେତେବେଳେ ସେ ବିଚଳିତ ହେଲେ ନାହିଁ, ବିଚଳିତ ହେଲେ ନାହିଁ, କାହିଁକିନା ବରଂ ସେ କୁହାଯାଏ ଆନନ୍ଦିତ ହେଲେ। କାହିଁକି ନା ଆମେ ଜାଣିନେ ଆମର କେତେଦିନ ଆୟୁଷ ଅଛି, କେତେଦିନ କେବେ ଆମେ ମୃତ୍ୟୁବରଣ କରିବା, କିନ୍ତୁ ଇଏ ଜାଣିଗଲେ ସାତ ଦିନ ଆୟୁଷ ଅଛି। ତେଣୁ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତାଙ୍କର ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ରାଜ୍ୟ ପ୍ରଦାନ କରି ସେ ଚାଲି ଆସିଲେ ଗଙ୍ଗା ନଦୀ ତଟକୁ। ଏଇ କଥା ମୋର ମନେ ପଡ଼ିଲା, ଆମେ ନର୍ମଦା ନଦୀ ତଟରେ ବସିଛେ, ସେଇଥିପାଇଁ ମୁଁ ଏ କଥାଟା କହିଲି। ଆମକୁ ଗୁରୁଦେବ କୃପାରୁ ନର୍ମଦା ନଦୀ ତଟରେ ଆମେ ବସିଛେ ଭାଗବତ ଶୁଣିବା ପାଇଁ, ତେଣୁ ଗଙ୍ଗା ତଟରେ ବସିଥିଲେ ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜଙ୍କର ଯେତେବେଳେ ଜନ୍ମ ହୋଇଥିଲା ସେହି ସମୟ ଭାଗବତ ପ୍ରଥମ ସ୍କନ୍ଦ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଜ୍ୟୋତିଷମାନେ ଭବିଷ୍ୟତବାଣୀ ଦେଇଥିଲେ ଯେ ଇଏ ଆଙ୍କର ଏଇଭଳି ଭାବରେ ଶକ୍ତି ରହିଛି, ବହୁତ ଗୁଣ ରହିଛି, ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣଙ୍କ ଭଳି ତାଙ୍କର ଗୁଣ ସବୁ ରହିଛି, ବହୁତ ଗୁଣ ତାଙ୍କର ରହିଛି। ସେସବୁ ବର୍ଣ୍ଣନା କଲା ପରେ କହିଲେ ଅନ୍ତିମରେ ଇଏ ବ୍ରହ୍ମସାହାବରେ ମୃତ୍ୟୁବରଣ କରିବେ ଏବଂ ତାଙ୍କ ମୃତ୍ୟୁ ସମୟରେ ଭାଗବତଂ କୁହାଯିବ, ସୁଖଦେବ ଗୋସ୍ୱାମୀ ଭାଗବତଂ କହିବେ, ଏସବୁ ନିର୍ଦ୍ଦିଷ୍ଟ ହୋଇଯାଇଛି। ଜ୍ୟୋତିଷମାନେ କହିଦେଇଥିଲେ, ଜ୍ୟୋତିଷ ମହାରାଜ କହୁଥିଲେ ଯେତେବେଳେ ଜନ୍ମ ହେଲେ ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜଙ୍କ ଜନ୍ମ ତ ଆପଣ ଜାଣନ୍ତି, ଯେତେବେଳେ ଭଗବାନ ମହାଭାରତ ଯୁଦ୍ଧ ପରେ ଫେରି ଯାଉଛନ୍ତି, ଦ୍ୱାରକାକୁ ଫେରି ଯାଉଛନ୍ତି ହସ୍ତିନାପୁରରୁ, ସେହି ସମୟରେ ଏ ଯେଉଁ ରହିଛି ଅଶ୍ୱତ୍ଥାମା, ସେ ଦ୍ରୋଣ କ'ଣ ବ୍ରହ୍ମାସ୍ତ୍ର ଛାଡ଼ିଥିଲା। ପରୀକ୍ଷିତ ମହାରାଜ ଯିଏ ଥିଲେ, ଇଏ ହେଉଛି ପାଣ୍ଡବ କୂଳର ଅନ୍ତିମ ସନ୍ତାନ, ଅନ୍ତିମ ବଂଶଧର, ଉତ୍ତରାଙ୍କ ଗର୍ଭରେ ଥିଲେ, ତାଙ୍କର ପିତା ଅଭିମନ୍ୟୁ ମୃତ୍ୟୁବରଣ କରିଥିଲେ ଯୁଦ୍ଧରେ, ମହାଭାରତ ଯୁଦ୍ଧରେ। ତେଣୁ ସେହି ସମୟରେ ଭଗବାନ ଫେରି ଯାଉଛନ୍ତି ଦ୍ୱାରକାକୁ, ସେହି ସମୟରେ ଇଏ କ୍ରନ୍ଦନ କରି ଧାଇ ଧାଇଁକି ଆସିକି ଭଗବାନ ପ୍ରାର୍ଥନା କରୁଛନ୍ତି, ପାହି ପାହି ମହାଯୋଗିନ୍ ଦେବ ଦେବ ଜଗତପତେ ନାନ୍ୟଂ ତୋଦ ଅଭଂ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ୍। ପ୍ରଭୁ ଆପଣଙ୍କ ଛଡ଼ା ମୋତେ ଆଉ କିଏ ରକ୍ଷା କରିପାରିବେ ନାହିଁ, ମୁଁ ମୃତ୍ୟୁବରଣ କରେ ମୋର କିଛି ଅସୁବିଧା ନାହିଁ, କିନ୍ତୁ ମୋର ଗର୍ଭରେ ଯେଉଁ ସନ୍ତାନ ରହିଛି ସେ ଯେମିତି ମୃତ୍ୟୁବରଣ ନ କରୁ, ତାକୁ ରକ୍ଷା କରନ୍ତୁ। ତେଣୁ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ତେଣୁ ତାଙ୍କର ନାମ ହେଲା ପରୀକ୍ଷିତ। ସେ ଜନ୍ମରେ ସମସ୍ତଙ୍କୁ ପରୀକ୍ଷା କରୁଥିଲେ, ଏ ସେଇ ବ୍ୟକ୍ତିକି ଯାହାଙ୍କୁ ମୁଁ ମାତୃଗର୍ଭରେ ଦେଖିଥିଲି, ସେଇ ପରୀକ୍ଷିତ ମହାରାଜ ମହାନ ଭକ୍ତ। ପରୀକ୍ଷିତ ରାଜସେ ଜନ୍ମ କର୍ମ ବିଳାପନମ୍ ସଂସ୍ଥାନ ଯେ ପାଣ୍ଡୁ ପୁତ୍ରାଣାମ ବକ୍ଷେ କୃଷ୍ଣ କଥ ଦେୟମ୍। ଭାଗବତ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟରେ ସୁତ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ରାଜା ରାଜର୍ଷି ଥିଲେ, ରାଜାମାନଙ୍କ ଭିତରେ ସେ ଋଷି ଭଳି ଜୀବନଯାପନ କରୁଥିଲେ। ରାଜା ଯଦିଓ ଥିଲେ କିନ୍ତୁ ଋଷି ଭଳି ଜୀବନଯାପନ କରୁଛନ୍ତି, ରାଜର୍ଷି ବୋଲି କୁହାଯାଏ। ପରୀକ୍ଷିତ ତ ରାଜର୍ଷେ ଜନ୍ମ କର୍ମ ବିଳାପନ, ଇଏ ସାଧୁର ଲକ୍ଷଣ। ତାଙ୍କର ଜନ୍ମଠାରୁ ଆରମ୍ଭ କରି ଅନ୍ତିମ ମୃତ୍ୟୁ ସମୟ ପର୍ଯ୍ୟନ୍ତ ଏବଂ ମଧ୍ୟରେ ଯାହା ସବୁ କର୍ମ ହେଲା ଯଦି ସେସବୁ ବର୍ଣ୍ଣନା କରାଯିବ, ଏବଂ ସେହିଭଳି ଭାବରେ ପାଣ୍ଡୁମାନଙ୍କର ମଧ୍ୟ ସଂସ୍ଥାନ ଯେ ପାଣ୍ଡୁ ପୁତ୍ରାଣାମ, ପାଣ୍ଡୁମାନେ ମଧ୍ୟ ଯେତେବେଳେ ତାଙ୍କର ଅନ୍ତିମ ସମୟରେ ଯେଉଁଭଳି ଭାବରେ କାର୍ଯ୍ୟ କରିଥିଲେ ବା ଲୀଳା କରିଥିଲେ, ଏଇଟାକୁ ଯଦି ବର୍ଣ୍ଣନା କରାଯିବ, ବକ୍ଷେ କୃଷ୍ଣ କଥ ଦୟମ୍, ଏଇଟାକୁ ବର୍ଣ୍ଣନା କଲା ମାନେ ଭଗବାନ କଥା ଆସିବ। ତେଣୁ ଏସବୁ ତାଙ୍କର ଯେଉଁ ଜନ୍ମ ସମୟରେ ପ୍ରଥମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଭାଗବତମରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ତାଙ୍କର ସବୁ ଗୁଣ ସବୁ ରହିଛି ଏବଂ ଏହି ସମୟ ଅନ୍ତିମ ସମୟରେ ମଧ୍ୟ ଭାଗବତଙ୍କୁ କୁହାଯିବ ଏଇଟା ଜ୍ୟୋତିଷ ମହାରାଜଙ୍କୁ ଜ୍ୟୋତିଷମାନେ କହିଥିଲେ ତେଣୁ ଆଜି ପରୀକ୍ଷିତ ମହାରାଜ ଯେତେବେଳେ ଏହିଭଳି ଭାବରେ ଖବର ପାଇଲେ ତେଣୁ ତାଙ୍କର ପୁତ୍ରଙ୍କୁ ଜନ୍ମେଜୟଙ୍କୁ ଚାରି ପୁତ୍ର ଥିଲେ ଜ୍ୟେଷ୍ଠ ପୁତ୍ର ଜନ୍ମେଜୟଙ୍କୁ ପୁରା ସମଗ୍ର ପୃଥିବୀର ରାଜ୍ୟକୁ ସମର୍ପଣ କରି ସେ ଚାଲି ଆସିଲେ ଗଙ୍ଗା ନଦୀ ତଟକୁ ଗଙ୍ଗା ନଦୀ ତଟରେ ଯେତେବେଳେ ଆସି ବସିଛନ୍ତି ସେହି ସମୟରେ ଏ ଖବର ଚାଲିଗଲା ଚାରିଆଡ଼େ ତେଣୁ ସମସ୍ତ 60,000 ମୁନିରୁ ସେ ଆସି ପହଞ୍ଚିଗଲେ ତାଙ୍କ ଭିତରେ ବ୍ୟାସଦେବ ଅଛନ୍ତି ସୁଖଦେବଙ୍କର ପିତା ବ୍ୟାସଦେବ ଅଛନ୍ତି ବ୍ୟାସଦେବଙ୍କର ଗୁରୁ ନାରଦ ମୁନି ରହିଛନ୍ତି ଏବଂ ଅନେକ ବହୁତ ସବୁ ରାଜାସୀମାନେ ଆସି ପହଞ୍ଚିଥିଲେ ଅତ୍ରି ବଶିଷ୍ଠ ଚ୍ୟବନ ଶରଦ୍ୱାନ ଅରିଷ୍ଟନେମୀ ଭୃଗୁ ଅଙ୍ଗିରାସ ପରାଶର ଗ୍ୟାଧିସୁତୋ ଅଥ ରାମ ଉତଥ୍ୟ ଇନ୍ଦ୍ରପ୍ରମଦ ସୁବାହୁ ଇତ୍ୟାଦି 60,000 ମୁନି ଋଷି ସବୁ ଆସିଥିଲେ ସେଠି ପହଞ୍ଚିଥିଲେ ଖବର ସେମାନେ ପାଇଗଲେ ସବୁ ଜାଣନ୍ତି ସେମାନେ ମୁନି ଋଷିମାନେ ଆସି ପହଞ୍ଚିଗଲେ ତେଣୁ ଯେତେବେଳେ ପହଞ୍ଚିଗଲେ ପରୀକ୍ଷିତ ମହାରାଜ ଏଇ ଗଙ୍ଗା ନଦୀ ତଟରେ ବସିଛନ୍ତି ଆମକୁ ସୌଭାଗ୍ୟ ମିଳିଲା ଆଜି ନର୍ମଦା ନଦୀ ତଟରେ ବସିବା ପାଇଁ ଗଙ୍ଗା ନଦୀ ତଟରେ ଯେଭଳି ଭାବରେ ଭାଗବତମାନେ ଆଲୋଚନା ହେଉଥିଲା ସେହିଭଳି ଭାବରେ ନର୍ମଦା ନଦୀ ତଟରେ ଆଜି ଆମକୁ ସେହି ଭାଗବତଙ୍କୁ କହିବା ପାଇଁ ସୁଯୋଗ ମିଳିଲା ଗୁରୁଦେବଙ୍କ କୃପାରୁ ଯାହା ହଉ ତେଣୁ ଯେତେବେଳେ ମୁନି ଋଷିମାନେ ଚିନ୍ତା କରୁଛନ୍ତି କ'ଣ କଲେ ବର୍ତ୍ତମାନ ପରୀକ୍ଷିତ ମହାରାଜଙ୍କର କ'ଣ କର୍ତ୍ତବ୍ୟ କ'ଣ କରିବେ 7 ଦିନ ଆୟୁଷ ଅଛି କ'ଣ କରାଯିବ ତେଣୁ ମୁନି ଋଷିମାନେ ନିର୍ଣ୍ଣୟ କରିପାରୁନାହାନ୍ତି କେଉଁଟା କଲେ ଠିକ୍ ହେବ ତେଣୁ ଏହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଲେ ସୁଖଦେବ ଗୋସ୍ୱାମୀ ଯୁବକ ଭଳି 16 ବର୍ଷର ବାଳକ ଭଳି ଦେଖାଯାଉଛନ୍ତି ଯୁବକ ଭଳି ଦେଖାଯାଉଛନ୍ତି ଉଲଗ୍ନ ଭଳି ଆସିଛନ୍ତି ଉଲଗ୍ନ ରୂପରେ ଉଲଗ୍ନ ଭାବରେ ଆସିଛନ୍ତି ତାଙ୍କର କୌଣସି ବସ୍ତ୍ର ପରିଧାନ କରିନାହାନ୍ତି ସାମାନ୍ୟ ସାଧାରଣ ବ୍ୟକ୍ତିମାନେ ଭାବିବେ ଇଏ ହେଉଛନ୍ତି ଜଣେ ପାଗଳ ବ୍ୟକ୍ତି ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ତାଙ୍କ ପଛେ ପଛେ ଆସୁଥିଲେ ଭାବିଲେ ଏତେ ସୁନ୍ଦର ବ୍ୟକ୍ତି କିନ୍ତୁ ପାଗଳ ଭଳି ହେଇଛି ସେ ପାଗଳ ହେଇଯାଇଛି ଏଭଳି ଭାବରେ ଚିନ୍ତା କରୁଥିଲେ ଭଗବାନ ଏଭଳି ବ୍ୟକ୍ତିକୁ ପାଗଳ କରିଦେଲେ ଏଭଳି ଭାବରେ ଚିନ୍ତା କରୁଛନ୍ତି ସେମାନେ କିନ୍ତୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ ବ୍ୟବସ୍ଥାରେ ଆସି ପହଞ୍ଚିଗଲେ ସେଠି ସୁଖଦେବ ଗୋସ୍ୱାମୀ କେହି ଖବର ଦେଇନାହାନ୍ତି ଆସନ୍ତୁ ଏଠି କଥା କହିବେ ଭାଗବତମ୍ ଭଗବାନଙ୍କ ବ୍ୟବସ୍ଥା ଭାଗବତମ୍ ଆମେ ଶ୍ରବଣ କରିବା ଆମ ପାଇଁ ସବୁ ବ୍ୟବସ୍ଥା ହେଇଛି ଏଇସବୁ ଲୀଳା ସବୁ ଆମ ପାଇଁ କରାଯାଇଛି ଆମେ ଶୁଣିବା ଭାଗବତମ୍ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଭାଗବତମ୍ କୁହାଯିବ ତେଣୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ଇଚ୍ଛା ମାଧ୍ୟମ ଇଚ୍ଛା ଦ୍ୱାରା ଯଦିଚ୍ଛା କ'ଣ ବୋଲି କୁହାଯାଉଛି ଭଗବାନଙ୍କ ଇଚ୍ଛାରେ ସେ ଆସି ଯେତେବେଳେ ପହଞ୍ଚିଗଲେ ସେଠି ସେଠି ଯେଉଁ ମୁନି ଋଷିମାନେ ଥିଲେ ସମସ୍ତେ ଦଣ୍ଡାୟମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ବିଶେଷ ଭାବରେ ପରୀକ୍ଷିତ ମହାରାଜ ତାଙ୍କୁ ଗୋଟେ ଉଚ୍ଚ ଆସନ ଦେଲେ ବ୍ୟାସ ଆସନ ଦେଲେ ଏବଂ ତାଙ୍କୁ ପ୍ରଣାମ କରି ତାଙ୍କୁ ଏ ପ୍ରଶ୍ନ ପଚାରୁଛନ୍ତି ପ୍ରଥମ ସ୍କନ୍ଧ 18 ଅଧ୍ୟାୟ ଏ ଭାଗବତମର ଆରମ୍ଭ କଥା ଏ ଯଦିଓ ଦ୍ୱିତୀୟ ପ୍ରଥମ ସ୍କନ୍ଧ ଅନ୍ତିମ ଅଧ୍ୟାୟ 18 ଅଧ୍ୟାୟରେ କୁହାଯାଇଛି ଅନ୍ତିମ ଅଧ୍ୟାୟ ହେଉଛି 19 ଅଧ୍ୟାୟରେ କଥା କୁହାଯାଇଛି ତେଣୁ ଏଇଠି କିନ୍ତୁ ପ୍ରକୃତରେ ଭାଗବତମ ଆରମ୍ଭ ହେଉଛନ୍ତି ଭାଗବତମ ଆରମ୍ଭ କରୁଥିଲେ ସୁଖଦେବ ଗୋସ୍ୱାମୀ ଯେଉଁ କହିଥିଲେ ଗଙ୍ଗା ନଦୀ ତଟରେ ସୁକରତାଲ ସେ ସ୍ଥାନର ନାମ ହେଉଛି ସୁକରତାଲ କିଏ ଯାଇଥିବେ ବୋଧେ ଆପଣମାନଙ୍କ ଭିତରୁ କିଏ ମୁଁ ଅବଶ୍ୟ ଯାଇନି କିନ୍ତୁ ଯାହା ହଉ ସୁକରତାଲ ସେଇଠି ପରୀକ୍ଷିତ ମହାରାଜଙ୍କୁ ଯେତେବେଳେ ସୁଖଦେବ ଆସି ପହଞ୍ଚିଗଲେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି ଏ ଭାଗବତମ ଏଇଠୁ ଆରମ୍ଭ ହେଉଛନ୍ତି କିନ୍ତୁ ଆମେ ଯେଉଁ ଶୁଣୁଛେ ସୁତ ଗୋସ୍ୱାମୀଙ୍କ ଠାରୁ ସୁତ ଗୋସ୍ୱାମୀ ଏଇ ଯେଉଁ ଗଙ୍ଗା ନଦୀ ତଟରେ ସୁଖଦେବ ଗୋସ୍ୱାମୀ ଯେଉଁ ପରୀକ୍ଷିତ ମହାରାଜ କହୁଥିଲେ ସେଇଠି ସୁତ ଗୋସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ ତେଣୁ ସୁତ ଗୋସ୍ୱାମୀ ତା'ର 200 ବର୍ଷ ପରେ ନୈମିଷାରଣ୍ୟରେ ଏଇ ଭାଗବତମ କହିଛନ୍ତି 88,000 ମୁନି ଋଷିମାନଙ୍କୁ ତାଙ୍କର ମୁଖ୍ୟ ଥିଲେ ସୌନକ ହେଲେ ତାଙ୍କ ମୁଖ୍ୟ 88,000 ଋଷିଙ୍କର ରିପ୍ରେଜେଣ୍ଟେଟିଭ୍ ହେଉଛନ୍ତି ସୌନକ ଋଷି ତେଣୁ ସିଏ ତାଙ୍କୁ ପଚାରୁଛି 6 ପ୍ରଶ୍ନ ତାଙ୍କର ରହିଛି ଏଇ ଭାଗବତମ ଆମେ ଯେଉଁ ଆରମ୍ଭ ଶୁଣୁଛେ ପ୍ରଥମ ସ୍କନ୍ଧରୁ ଏଇ 6 ପ୍ରଶ୍ନରୁ କଥା ଆସୁଛି କିନ୍ତୁ ମୂଳ ଭାଗବତମ ଯେଉଁ ଭଗବାନ ଚାଲିଗଲା ପରେ 30 ବର୍ଷ ପରେ ଯେଉଁ ଭାଗବତମ କୁହାଯାଇଥିଲା ପ୍ରଥମ ଥର ପାଇଁ କୁହାଯାଇଥିଲା ଭାଗବତମ ପ୍ରଥମ ଥର ପାଇଁ ତା ପୂର୍ବରୁ ଭାଗବତମ କୁହାଯାଇନଥିଲା ଯଦି କୁହାଯାଇଥିଲା ସେ ଅଲଗା କଥା ରହିଛି ଯେମିତି ଭଗବାନ ଶିବଜୀ କହିଥିଲେ ଭାଗବତମ୍, ଶିବଜୀ ଯେଉଁ ଏକାମ୍ର କ୍ଷେତ୍ରରେ ଆମର ଭୁବନେଶ୍ୱର କ୍ଷେତ୍ରରେ ଆମେ ରହିଛେ, ଏକାମ୍ର ନଗର ଏକାମ୍ର କ୍ଷେତ୍ର ବୋଲି କୁହାଯାଉଛି, ସେଇଠି ପ୍ରଥମେ ସୁଖଦେବ ଗୋସ୍ୱାମୀ କହିଥିଲେ ଭାଗବତମ୍, ସେ କହିଥିଲେ ପାର୍ବତୀଙ୍କୁ କହିଥିଲେ, ପାର୍ବତୀଙ୍କୁ କହିଥିଲେ ଯେଉଁ ଏକାମ ଆମ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କଥାଟି କହୁଥିଲେ, ଯେତେବେଳେ କହୁଥିଲେ ପାର୍ବତୀଙ୍କର ଇଚ୍ଛା ହେଲା ଭଗବାନ କଥା ଶୁଣିବା ପାଇଁ ଭାଗବତ, ତେଣୁ ଏକାମ୍ର କ୍ଷେତ୍ରରେ ସେ ବ୍ୟବସ୍ଥା କରାଗଲା, ସେ ଯେଉଁ ଗୋଟେ ବିରାଟ ବଡ଼ ଆମ୍ବ ବୃକ୍ଷ ଥିଲା, ତେଣୁ ଅନ୍ୟ ଯିଏ ସବୁ ଥିଲେ ସମସ୍ତଙ୍କୁ ବିଦାୟ କରିଦିଆଗଲା, କେବଳ ପାର୍ବତୀ ଏବଂ ଶିବଜୀ କହିବେ, ପାର୍ବତୀ ଶୁଣିବେ, ଆଉ କାହାକୁ ଆଲାଉ କରାଗଲା ନାହିଁ, ସମସ୍ତଙ୍କୁ ବିଦାୟ କରିଦିଆଗଲା। ତେଣୁ ଶିବଜୀ ଯେତେବେଳେ କହୁଛନ୍ତି ଭାଗବତମ୍, ଏ ପ୍ରଥମ ସ୍କନ୍ଦର କଥା ସେ ଆରମ୍ଭ କରୁଛନ୍ତି, ତେଣୁ କହୁଥିଲା ବେଳେ ଏ ଭାଗବତମ୍ ଖାଲି ଏ ରଚନା କଲେ ବୋଲି ବ୍ୟାସଦେବ ରଚନା କଲେ ବୋଲି ଯେ ସେଇଠୁ ଆରମ୍ଭ ହେଲା ତାହା ନୁହେଁ, ଏ ଭାଗବତମ୍ ନିତ୍ୟ, ଯେମିତି ସୂର୍ଯ୍ୟ ହେଉଛନ୍ତି ନିତ୍ୟ, ଇଏ ତାଙ୍କର ତିଆରି ହୁଅନ୍ତି ନାହିଁ, ନିତ୍ୟ ସବୁବେଳେ ପାଇଁ ସେ ରହିଛନ୍ତି। ଆମର ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ସେ କଥା, ଇଏ ନିତ୍ୟ ଭାଗବତ ନିତ୍ୟ, ତେଣୁ ଶୁକ ଶିବଜୀ ଯେତେବେଳେ କହୁଛନ୍ତି ପାର୍ବତୀଙ୍କୁ, ପାର୍ବତୀ କଥା ଶୁଣୁଥିଲେ, ଶିବଜୀ ଯେଉଁ ଭାଗବତମ୍ କହିଲେ ସେ କଣ୍ଡିସନ୍ କରିଥିଲେ ଯେ ମୁଁ ଯେତେବେଳେ କହିବି ଆପଣମାନେ ମାନେ ଆପଣମାନେ ତ ନୁହନ୍ତି, ସେଠି ଜଣେ ଥିଲେ କେବଳ ପାର୍ବତୀ ଥିଲେ, ସେ ହୁଁ ହୁଁ ମାରିବେ, ମୁଁ କହିବି ସେ ହୁଁ ହୁଁ ମାରିବେ, ଏଇ କଣ୍ଡିସନରେ ଶିବଜୀ କଥା କହୁଥିଲେ। ତେଣୁ ପାର୍ବତୀ ହୁଁ ହୁଁ ମଧ୍ୟ ମାରୁଥିଲେ, କଥା ଶୁଣୁଥିଲେ, ତେଣୁ ପାର୍ବତୀଙ୍କୁ ନିଦ୍ରା ଆସିଗଲା, ତନ୍ଦ୍ରା ଆସିଗଲା, ନିଦ୍ରାର ପୂର୍ବ ଅବସ୍ଥା ହେଉଛି ତନ୍ଦ୍ରା, ତନ୍ଦ୍ରା ଆସିଗଲା, ସେ ଚିନ୍ତା କଲେ ଠିକ୍ ଅଛି ଭାଗବତଙ୍କ କଥା ଚାଲିଛନ୍ତି, ଦଶମ ସ୍କନ୍ଦରେ ଭଗବାନ କଥା ଆସିବ, ତେଣୁ ସେହି ସମୟରେ ଶୁଣିବା ବର୍ତ୍ତମାନ ଟିକିଏ ବିଶ୍ରାମ ନେଇଯିବା କହିକି ବିଶ୍ରାମ ନେବା, ଟିକିଏ ନିଦ୍ରା ହେଇଯାଇଛି ତାଙ୍କର, କିନ୍ତୁ ହୁଁ ଶବ୍ଦ ଶୁଭୁଛି। ଶିବଜୀ ଯେତେବେଳେ ଧ୍ୟାନମଗ୍ନ ହେଇକି ଯେତେବେଳେ ଦେଖିଲେ ପାର୍ବତୀ ଘୁମାଉଛନ୍ତି, ଦେଖିଲେ ହୁଁ କେଉଁଠୁ ଆସୁଛି, ଦେଖିଲେ ଗଛ ଉପରେ ଗୋଟେ ପକ୍ଷୀ ରହିଛି, ଶୁଆ ପକ୍ଷୀ, ସେ ହୁଁ ମାରୁଛି, ତେଣୁ ଇଏ ଗୁପ୍ତ ବିଦ୍ୟା ଅନ୍ୟ ପାଇଗଲେ ବୋଲି କହିକିରି ଶିବଜୀ କ୍ରୋଧ ପ୍ରକାଶ କରି ତାଙ୍କୁ ହତ୍ୟା କରିବା ପାଇଁ ତ୍ରିଶୂଳ ଧରି ଧାଇଁଲେ। ତେଣୁ ସେ ଶୁକ ପକ୍ଷୀ ଆସି ଏ ବ୍ୟାସଦେବଙ୍କର ପତ୍ନୀଙ୍କ ଗର୍ଭରେ ଆଶ୍ରୟ ନେଇଥିଲେ। ତେଣୁକରି ଶିବଜୀ କହନ୍ତି ଅହମ୍ ବେତି, ମୁଁ ଜାଣିଛି ଅହମ୍ ବେଦମି ସୁଖ ବେତିମି, ଅହମ୍ ବେତି ସୁଖ ବେଦମି, ସୁଖ ମଧ୍ୟ ଜାଣିଛନ୍ତି, ବ୍ୟାସ ବେତି ନ ବେତିବା, ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ, ଏ କଥା ଗୋଟେ କଥା ରହିଛି। ଯାହା ହଉ ଏ କିନ୍ତୁ ପ୍ରଥମେ ଭାଗବତମ୍ ଯେଉଁ ରଚନା କଲେ ବ୍ୟାସଦେବ ରଚନା କରିସାରିଲା, ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭାଗବତମ୍ ରଚନା କେମିତି ହେଲା। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରି ତଥାପି ସେ ଶାନ୍ତି ପ୍ରାପ୍ତ ହୋଇପାରିଲେ ନାହିଁ, ତେଣୁ ନାରଦ ମୁନି ଆସି ତାଙ୍କୁ ଉପଦେଶ ଦେଲେ ଯେ ତମେ ଯେଉଁଭଳି ଭାବରେ ଧର୍ମ ଅର୍ଥ କାମ ମୁଖ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ, ସେଥିପାଇଁ ତମେ ଶାନ୍ତିପ୍ରାପ୍ତ ହୋଇପାରୁନାହଁ। ତେଣୁ ନାରଦ ମୁନି ଚାଲିଗଲା ପରେ ବ୍ୟାସଦେବ ଭଗବାନ ଧ୍ୟାନ କରି ଏ ଭାଗବତଙ୍କୁ ପ୍ରାପ୍ତ ହେଲେ, ତେଣୁ ସେଠି ରଚନା କଲେ ଭକ୍ତି ଯୋଗେନ ମନସି ସମ୍ୟକ୍ ପ୍ରଣୀତ ଅମଳେ ଅପସତ୍ ପୁରୁଷଂ ପୂର୍ଣ୍ଣଂ ମାୟାଙ୍କ ତଦପାଶ୍ରୟମ୍। ଏଇ ଭଗବାନଙ୍କୁ ଦର୍ଶନ କଲେ, କିଭଳି ଦର୍ଶନ କଲେ ନା ମାୟାଙ୍କୁ ଭଗବାନଙ୍କ ପଛପଟେ ଦର୍ଶନ କଲେ, ସେ ମାୟା କିଭଳି ନା ଜୟା ସମ୍ମୋହିତ ଜୀବ, ଯେଉଁ ମାୟା ସମସ୍ତ ଜୀବମାନଙ୍କୁ ମୋହିତ କରି ରଖିଛନ୍ତି, ଆତ୍ମାନ ତ୍ରିଗୁଣାତ୍ମକମ୍, ଯଦିଓ ଆମେ ହେଉଛେ ଆତ୍ମା ଉନ୍ନତ ଶକ୍ତି ଭଗବାନଙ୍କର, କିନ୍ତୁ ଆମେ ଏଇ ତ୍ରିଗୁଣ ଭିତରେ ଅଧୀନରେ ରହିଯାଇଛେ, ଇଏ ହେଉଛି ଅନର୍ଥ। ତେଣୁ ଆତ୍ମାନ ତ୍ରିଗୁଣା ପରୋପି ମନୋତି ନର୍ଥମ ତତ୍କୃତମ ଚାବି ପଦ୍ଧତି, ତେଣୁ ଆମେ ଏଇ ଅନର୍ଥ ଭିତରେ ରହିଯାଇଛେ, ଏଇ ଅନର୍ଥ ଇଏ ହେଉଛି ଭବରୋଗ, ଏଇ ଭବରୋଗକୁ ଦୂର କରିବା ପାଇଁ ଅନର୍ଥ ଉପଶମକୁ ସାକ୍ଷାତ ଭକ୍ତି ଯୋଗ ମଧୁକ୍ଷଜେ, ଭଗବାନ ପ୍ରତି ଯଦି ଅଧୁକ୍ଷଜ ଆମେ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କୁ ଜାଣିପାରିବା ନାହିଁ, ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସିଏ ବା ଆମର ଇନ୍ଦ୍ରିୟମାନେ ଭଗବାନଙ୍କ ଅଧରେ ରହିଯାଉଛନ୍ତି, ନିମ୍ନରେ ରହିଯାଉଛନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି ଅଧୁକ୍ଷଜ। ତାଙ୍କୁ ଯଦି ଆମେ ଭକ୍ତି କରିବା, ଭକ୍ତି ଯୋଗେନ ଭକ୍ତି ଯଦି କରିବା ତାହେଲେ ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ମଧୁ ଲୋକସ୍ୟ ଜାଣନ୍ତୁ, ଲୋକମାନେ ଏଇଟା ଜାଣନ୍ତି ନାହିଁ। ତେଣୁ ବିଦ୍ୱାନ ଚକ୍ରେ ସାତତ ସଂଗୀତାମ, ବିଦ୍ୱାନ ବ୍ୟାସଦେବ ଏ ଭାଗବତମ ଶାସ୍ତ୍ରକୁ ରଚନା କଲେ, ଏ ଭାଗବତମ ଶାସ୍ତ୍ର ଏଭଳି ଯଶ୍ୟାମ ବୈ ସ୍ୱୟମାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତି ରୁତ୍ପଦେତ ପୁଂସ ଶୋକ ମୋହ ଭୟ ପାହା। ଏ ଭାଗବତ ଶାସ୍ତ୍ର ଏଭଳି କେବଳ ସ୍ୱୟମାଣାୟାମ ମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, କିଂ ଶ୍ରୁତାୟାମ ଯେଉଁମାନେ ଶ୍ରବଣ କରୁଛନ୍ତି ତାଙ୍କ କଥା ଛାଡ଼, କେବଳ ଯେଉଁମାନେ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର କ'ଣ ହେବ ନା କୃଷ୍ଣେ ପରମ ପୁରୁଷେ ଭଗବାନ ଯିଏକି କୃଷ୍ଣ ଯିଏକି ପରମ ପୁରୁଷ ତାଙ୍କ ପ୍ରତି ଆମର ଭକ୍ତି ଆସିବ। ଭକ୍ତି ଉତ୍ପଦତେ ପୁଂସ, ଭକ୍ତି ଉତ୍ପନ୍ନ ହେଲେ ତା'ର ମୁଖ୍ୟ ଫଳ ହେଉଛି କୃଷ୍ଣ ପ୍ରେମ, କିନ୍ତୁ ଗୌଣ ଫଳ ହେଉଛି ଶୋକ ମୋହ ଭୟ ପାହା। ଶୋକ ମୋହ ଭୟ ଚାଲିଯିବ ହେଉଛି ଭଗବର ଲକ୍ଷଣ। ଶୋକ କହିଲେ ଅତୀତ ପାଇଁ ଶୋକ, ବର୍ତ୍ତମାନ ପାଇଁ ମୋହ, ଭବିଷ୍ୟତ ପାଇଁ ଭୟ, ଏ ତିନୋଟି ଜିନିଷ ହେଉଛି ଭବ ରୋଗର ଲକ୍ଷଣ। ତେଣୁ ଭବ ରୋଗ ଦୂର ହୋଇଯିବ, ଶୋକ ମୋହ ଭୟ ପାହା। ଏ ଶାସ୍ତ୍ର ରଚନା କରିଥିଲେ କିନ୍ତୁ କାହାକୁ ସେ ଶାସ୍ତ୍ର ପ୍ରଦାନ କରିବେ, ବିଭିନ୍ନ ଶାସ୍ତ୍ର ସେ ରଚନା କରିଛନ୍ତି ବା ଲିପିବଦ୍ଧ କରିଥିଲେ, ଏସବୁ ଥିଲେ ଶ୍ରୁତି ଶାସ୍ତ୍ର। ଶାସ୍ତ୍ର ମୂଳରୁ ଅଛନ୍ତି, ସେ ତିଆରି ନୂଆ ଲେଖିଲେ ତା ନୁହଁ, ତାଙ୍କର ବିଭିନ୍ନ ଯେଉଁ ଶିଷ୍ୟମାନେ ଅଛନ୍ତି ପୈଳକୁ ଋଗ୍ବେଦ ଦେଲେ, ଯଦୁର୍ବେଦ ଋଗ୍ ଯଜୁ ସାମ ଅଥର୍ବ ଏସବୁ ବିଭିନ୍ନ ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ, ଇତିହାସ ପୁରାଣ ଏସବୁ ଦେଇଥିଲେ, ରୋମହର୍ଷଣ ସୂତ୍ରକୁ ପ୍ରଦାନ କରିଥିଲେ, କିନ୍ତୁ ଭାଗବତଙ୍କୁ କାହାକୁ ପ୍ରଦାନ କରିନଥିଲେ, କାରଣ ଉପଯୁକ୍ତ ପାତ୍ର ପ୍ରାପ୍ତ ହୋଇପାରିନଥିଲେ, ସେଥିପାଇଁ ଦେଇପାରିନଥିଲେ। ତେଣୁ ସେ ବହୁତ ବର୍ଷ କାଳ ତପସ୍ୟା କରିଥିଲେ, ସେଥିପାଇଁ ବାଦରାୟଣୀ ବୋଲି କୁହାଯାଏ, ସୁଖଦେବ ଗୋସ୍ୱାମୀ ବାଦରାୟଣୀ ବୋଲି କୁହାଯାଏ। ବାଦରାୟଣୀ କହିଲେ ଏ ଯେଉଁ ବଦ୍ରିକାଶ୍ରମରେ ଏ ଯେଉଁ କରିଥିଲେ ବ୍ୟାସଦେବ ଯେଉଁ ତପସ୍ୟା କରିଥିଲେ ଗୋଟେ ଉପଯୁକ୍ତ ପୁତ୍ର ପ୍ରାପ୍ତ ପାଇଁ, ଯିଏକି ଭାଗବତଙ୍କୁ ଧାରଣ କରିବେ, ସେଇଥିପାଇଁ ସୁଖଦେବ ଗୋସ୍ୱାମୀ ଆସିଲେ, ତାଙ୍କ ନାମ ହେଉଛି ବାଦରାୟଣୀ। ତେଣୁ ସେ ଏତେ ଉନ୍ନତ ସ୍ଥିତିରେ ଥିଲେ ଭାଗବତମ, ସେ ଜନ୍ମ ହୋଇକି ଚାଲିଗଲେ ପ୍ରବଜା କରିବା ପାଇଁ ଚାଲିଯାଇଥିଲେ, କିନ୍ତୁ ଯେତେବେଳେ ବ୍ୟାସଦେବ ଦେଖିଲେ ପୁଅ ପଛରେ ଯାଇଥିଲେ, ପୁତ୍ର ପୁତ୍ର ବୋଲି ଡାକୁଥିଲେ, ପ୍ରଥମେ ଏକଥା ସୁତ ଗୋସ୍ୱାମୀ କହିବେ ପ୍ରଥମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ, ଯଂ ପ୍ରବଜନ୍ତମ ଅନୁପେତମ ଅପେତ କୃତ୍ୟମ ଦୈପାୟନ ବିରହ କାତର ଆଜୁ ଭାବ ପୁତ୍ରେତି ତନ୍ମୟତା ତରବ ଅଭିନେଦମ ତଂ ସର୍ବଭୂତ ହୃଦୟ ମୁନିମାନ ତୁସ୍ମି। ଜନ୍ମ ହୋଇକି ଚାଲିଯାଇଥିଲେ, କୌଣସି ସଂସ୍କାର ଗ୍ରହଣ କରିନଥିଲେ, ତାଙ୍କ ପଛରେ ତାଙ୍କ ପିତା ଯାଉଥିଲେ, ପୁତ୍ର ପୁତ୍ର ବୋଲି ଡାକୁଥିଲେ, କିନ୍ତୁ ସେ ଶୁଣିନଥିଲେ, ସେ ଯାଇକରି ବ୍ରହ୍ମଚିନ୍ତନ କରୁଥିଲେ। କିନ୍ତୁ ଯେତେବେଳେ ବ୍ୟାସଦେବ ତାଙ୍କର ଶିଷ୍ୟମାନଙ୍କୁ ଏ କେତୋଟି ଭାଗବତଙ୍କର କେତୋଟି ଶ୍ଳୋକ ଶୁଣେଇକରି ପଠେଇଥିଲେ, ସେମାନେ ସବୁ ମନେ ରଖିଥିଲେ, ସେ ଶ୍ଳୋକ ଆବୃତ୍ତି କରୁଥିଲେ, ଯେମିତି ଅହୋ ବକୀ ଜଂ ସ୍ତନ କାଳ କୂଟମ ଇତ୍ୟାଦି, ଏ ଭଗବାନଙ୍କ କୃପା, ଭଗବାନ ରୂପ ମାଧୁରୀ, ଏସବୁ ଶ୍ରବଣ କରି ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକି ଆସିଥିଲେ, ପିତାଙ୍କ ପାଖକୁ ଆସି ଭାଗବତଙ୍କୁ ଶ୍ରବଣ କଲେ। ଭାଗବତ ଶ୍ରବଣ କରି ଭାଗବତମ ଆଉ କେହି ଜାଣିନଥିଲେ, କେବଳ ସୁଖଦେବ ଗୋସ୍ୱାମୀ ଜାଣିଥିଲେ ଭାଗବତମ, କେବଳ ସୁଖଦେବ ଗୋସ୍ୱାମୀ ସେ ଶିଖେଇଥିଲେ ଭାଗବତମ। 18,000 ଶ୍ଳୋକ ସମ୍ମାନିତ ଜୟ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି। ତେଣୁ ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଶ୍ରବଣ କରିଥିଲେ କିନ୍ତୁ କୀର୍ତ୍ତନ କରିନଥିଲେ, ବର୍ତ୍ତମାନ ସୁଯୋଗ ମିଳିଲା କୀର୍ତ୍ତନ କରିବା ପାଇଁ। ପ୍ରଥମଥର ପାଇଁ ଭାଗବତମ ପବ୍ଲିକଲି କୁହାଗଲା, 60,000 ମୁନିଋଷିଙ୍କ ପାଖରେ ଭାଗବତମ କୁହାଗଲା ପ୍ରଥମଥର ପାଇଁ ଗଙ୍ଗା ନଦୀ ତଟରେ। ତେଣୁ ତାଙ୍କୁ ପ୍ରଶ୍ନ ପଚାରିଲେ, ପ୍ରଥମ ସ୍କନ୍ଦ 19 ଅଧ୍ୟାୟରେ ଏ ପ୍ରଶ୍ନ ରହିଛି, ମୁଁ ଗତକାଲି ମଧ୍ୟ ସେ କଥା କହୁଥିଲେ। ଅଥ ପୃଚ୍ଛାମି ସଂସିଦ୍ଧିମ ଯୋଗୀନାମ ପରମ ଗୁରୁମ ପୁରୁଷସ୍ୟ ଯତ୍ କାର୍ଯ୍ୟ ମ୍ରିୟମାଣସ ସର୍ବଥା ଯତ୍ ଶ୍ରୋତବ୍ୟମ ଅଥ ଜାପ୍ୟମ ଯତ୍ କର୍ତ୍ତବ୍ୟମ ନୃଭି ପ୍ରଭୁ ସ୍ମର୍ତ୍ତବ୍ୟମ ଭଜନୀୟ ବା ବ୍ରୁହି ଯଦ୍ବା ବିପର୍ଯ୍ୟୟମ। ଏଇ କେତୋଟି ପ୍ରଶ୍ନ ପଚାରିଥିଲେ, ପ୍ରଭୁ ଆପଣ କୁହନ୍ତୁ ମୁଁ ଆମ ଜୀବନରେ କେମିତି ସିଦ୍ଧି ପ୍ରାପ୍ତ ହୋଇପାରିବା। ଅଥ ପୃଚ୍ଛାମି ସଂସିଦ୍ଧିମ ଯୋଗୀନାମ ପରମ ଗୁରୁମ, ଯୋଗୀମାନଙ୍କର ମଧ୍ୟ ଆପଣ ଗୁରୁ, କାରଣ ଯେତେବେଳେ ସେ ଆସି ପହଞ୍ଚିଲେ ସମସ୍ତେ 60,000 ମୁନି ଋଷି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ, ବ୍ୟାସଦେବ ନାରଦ ମୁନି ଏମାନଙ୍କୁ ଛାଡ଼ିକରି ଅନ୍ୟମାନେ ସମସ୍ତଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ। ତେଣୁ ମୋତେ କୁହନ୍ତୁ ଯତ୍ ଶ୍ରୋତବ୍ୟମ, ମୁଁ କ'ଣ ଶୁଣିବି, ମୋର କ'ଣ କର୍ତ୍ତବ୍ୟ, ଯତ୍ ଶ୍ରୋତବ୍ୟମ 7 ଦିନ ମୋର ଆୟୁଷ ଅଛି, କ'ଣ ମୋର ଶୁଣିବା କଥା, ଅଥ ଜାପ୍ୟମ କ'ଣ ଜପ କରିବା କଥା, କ'ଣ ସ୍ମରଣ କରିବା କଥା, ଏବଂ କାହାଙ୍କର ଭଜନ କରିବା କଥା, ଏବଂ ଆମର ଜୀବନର କ'ଣ କର୍ତ୍ତବ୍ୟ, ଏଇ 7 ଦିନ ଭିତରେ ମୁଁ କ'ଣ କରିବି, ଯତ୍ କର୍ତ୍ତବ୍ୟଂ ନୁଭି ପ୍ରଭୁ, ଏବଂ ବ୍ରୁହି ଯତ୍ ବା ବିପର୍ଯ୍ୟୟମ୍, ଏବଂ କ'ଣ କରିବା କଥା ନୁହଁ ସେଇଟା କୁହନ୍ତୁ। ତେଣୁ ଏଇ ଯେଉଁ ପ୍ରଶ୍ନର ଉତ୍ତର ଭାଗବତମର ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରୁ ସୁଖଦେବ ଗୋସ୍ୱାମୀ କହିବେ, କଥା ଚାଲିବ, ଭାଗବତ କଥା ଚାଲିବ। ତେଣୁ ଆମକୁ ମଧ୍ୟ କୁହାଗଲା ଯେ ଭାଗବତ କହିବା ପାଇଁ, ଆମେ ମଧ୍ୟ ସେଇଭଳି ଆରମ୍ଭ କରିଦେଲେ ଭାଗବତ ଚାଲିବ। ଭାଗବତ ଚାଲିବା ପୂର୍ବରୁ ଆମ କଥାକୁ ବିଶ୍ରାମ ଦେବା। ପ୍ରଶ୍ନ କିଛି ଅଛି? ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌର ଭକ୍ତବୃନ୍ଦ କି, ଦାୟି ଗୌର ପ୍ରେମାନନ୍ଦେ। ବ୍ୟାସ ବ୍ୟତୀ ନ ବ୍ୟତୀବା, କାହିଁକି ନା ଭକ୍ତିଆ ଭାଗବତମ୍ ଗ୍ରାହ୍ୟ ନ ବୁଦ୍ଧିଆ ନ ତ ଟିକାୟା।
ଯଦି ଭାଗବତ ସୁଖଦେବକୁ ଜଣାଥିଲା, ସେ କାହିଁକି ବ୍ରହ୍ମବାଦୀ
ପ୍ରଥମେ ବ୍ରହ୍ମବାଦୀ ତ ପୂର୍ବଜନ୍ମରେ ନା, ପୂର୍ବଜନ୍ମରେ ଯେ ରାଧାରାଣୀଙ୍କ ସୁଖ ଥିଲେ, ସେ ପୂର୍ବଜନ୍ମରେ ସେ ଶୁଣିଥିଲେ ଯେଉଁ ଶିବଜୀ କଥା କହୁଥିଲେ, ତାପରେ ସେ ଗର୍ଭରେ ଆସିଗଲେ ନା, ବ୍ୟାସଦେବଙ୍କ ପତ୍ନୀ ଗର୍ଭରେ ଆସିଗଲେ। ଜନ୍ମ ପୂର୍ବ କଥା ଆମେ ତ ମନେ ରଖୁନି ନା, ଭଗବାନ ବ୍ୟବସ୍ଥାରେ ସେ ହେଇଛି। ରାଧାରାଣୀଙ୍କ ସୁଖ ସିଏ ସାମାନ୍ୟ ସୁଖ ନୁହନ୍ତି, କିନ୍ତୁ ଭଗବାନ ଚାହିଁଲେ ତାଙ୍କ ପୂର୍ବ କଥା ମନେ ପକେଇ ମନେ ପକେଇ ଦେଇଥାନ୍ତି ମଧ୍ୟ, କିନ୍ତୁ ଏଇଟାକୁ ସେ ଏଇଟାକୁ ଉପସ୍ଥାପିତ କରିବେ ବା ଏଇଟାକୁ ଦର୍ଶେଇବେ ଯେ ପ୍ରକୃତରେ ଜଣେ ବ୍ରହ୍ମବାଦୀ ହେଲେ ମଧ୍ୟ ଭଗବାନ ପ୍ରତି ସେ ଆକର୍ଷିତ ହୁଅନ୍ତି। ଆତ୍ମାରାମସ୍ୟ ମୁନୟୋ ନିର୍ଗନ୍ଧ ଅପି ଉରୁକ୍ରମେ କରୁଛନ୍ତି ଐତିକୁ ଭକ୍ତି ଇତ ଭୂତ ଗୁଣ ହରି। ଭଗବାନଙ୍କ ଏଭଳି ଗୁଣ ରହିଛି, ସମସ୍ତେ ଆକର୍ଷିତ ହୁଅନ୍ତି, ବ୍ରହ୍ମବାଦୀମାନେ ମଧ୍ୟ ଜ୍ଞାନୀମାନେ ମଧ୍ୟ ଆକର୍ଷିତ ହୁଅନ୍ତି। ଆମ ପ୍ରଭୁପାଦ ମହାରାଜ କହନ୍ତି ଏମିତି କୌଣସି ଉଦାହରଣ ନାହିଁ ଯେ ଜଣେ ଭକ୍ତ ବ୍ରହ୍ମପତି ଆକର୍ଷିତ ହୋଇଗଲେ। ସବୁ ଉଦାହରଣ ରହିଛି, ବ୍ରହ୍ମବାଦୀମାନେ ବା ଜ୍ଞାନୀମାନେ ଭଗବାନଙ୍କ ଭକ୍ତ ହୋଇଛନ୍ତି, କିନ୍ତୁ କେହି ଉଦାହରଣ ନାହିଁ ଜଣେ ଭକ୍ତ ତାପରେ ଜ୍ଞାନୀ ହୋଇଛି ବୋଲି, ଏମିତି କୌଣସି ଉଦାହରଣ ନାହିଁ। ଏଇଟାକୁ ଉପସ୍ଥାପନ କରିବା ପାଇଁ ଯେ ଜ୍ଞାନୀ ମଧ୍ୟ ଯେତେ ବ୍ରହ୍ମଚିନ୍ତନ କଲେ ମଧ୍ୟ ଭକ୍ତି ହେଉଛି ସବୁଠାରୁ ଶ୍ରେଷ୍ଠ ସ୍ତର, ତେଣୁ ସେମାନେ ସମସ୍ତେ ଭକ୍ତି ମାର୍ଗକୁ ଆସିବେ। ଯୋଗିନାମ ଅପି ସର୍ବେଷାଂ ମଦ୍ଗତେନାମ ତରାତ୍ମନା ଶ୍ରଦ୍ଧାବାନ ଭଜତ ଯେଉଁମାନ ସମେ ଯୁକ୍ତ ତମ ମତ। ବହୁତ ପ୍ରକାର ଯୋଗୀ ଅଛନ୍ତି, ବ୍ରହ୍ମବାଦୀମାନେ ମଧ୍ୟ ଯୋଗୀ, କିନ୍ତୁ ଶ୍ରେଷ୍ଠ ଯୋଗୀ ହେଉଛି ଯେ ଭଗବାନଙ୍କର ଭକ୍ତି କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ କୃଷ୍ଣ। ବହୁତ ଧନ୍ୟବାଦ ଆପଣମାନଙ୍କୁ ଏବଂ ସୁଯୋଗ।